ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। 2024-25 ଆର୍ଥିକ ବଛରର ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଆଜି ବିଧାନସଭା ନୁ ଆଗତ ହେବା। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୃହନୁ ବଜେଟ୍ ଉପସ୍ଥାପନ କରିବେ। ଏଣୁ ଜଣାଇ ଦିଆଯାଇପାରେ ଯେ ଗଲା କାଏଲ ରାଜ୍ୟର ଅର୍ଥନୈତିକ ସର୍ଭେ ରିପୋର୍ଟ 2023-24 ବାହାରିଥିଲା। ଏହି ରିପୋର୍ଟ 2023-24 ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତି 8.5% ବଢ଼ବା ବୋଲି ରାଜ୍ୟ ସରକାର ଆକଳନ କରିଛନ୍। ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଲାକାଲି ରାତି ହୋଇଯାଇଛି। କ୍ୟାବିନେଟ୍ ଥି ଆଜି ଉପସ୍ଥାପିତ ହେବାରକେ ଥିବା ବଜେଟ୍କେ ଅନୁମୋଦନ ମିଳିଥିବାର ସୂଚନା ମିଳିଛି। ଏତାର ସଙ୍ଗେ ସାଧାରଣ ପ୍ରଶାସନ, ଯୋଜନା ଆର୍ ସଂଯୋଜନ, କୃଷି, ପଞ୍ଚାୟତିରାଜ ବିଭାଗ ଆର୍ ଶିକ୍ଷା ବିଭାଗ ବାବଦେ କେତେଟା ପ୍ରସ୍ତାବ ଉପରେ ମୋହର ବାଜିଥିବାର କୁହାଯାଉଛି। ରାଜ୍ୟ ଆଦିତ୍ୟ ବିର୍ଲା ଗ୍ରୁପ୍ର ମେଟାଲ ଫ୍ଲାଗ୍ସିପ୍ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ 25,000 କୋଟିନୁ ଅଧିକା ଟଙ୍କାର ପୁଞ୍ଜିନିବେଶ କରିବାର ଯୋଜନା ରହିଛି। ଗଲାକାଲି ବିଧାନସଭା କାର୍ଯ୍ୟାଳୟନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦୟଙ୍କୁ ଭେଟିକରି ହିଣ୍ଡାଲକୋର ଓଡ଼ିଶା ସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ର ଏହି ସୂଚନା ଦେଇଛନ୍ତି। ହିଣ୍ଡାଲକୋ ତରଫୁ ସମ୍ବଲପୁର ହୀରାକୁଦଠାରେ 6,000 କୋଟି ଟଙ୍କା ହଜାରେ ମେଗାୱାଟ୍ର ଫ୍ଲୋଟିଂ ସୌରଶକ୍ତି ପ୍ରକଳ୍ପ ତିଆରି ହେବା। ସେନ୍ତା ସମ୍ବଲପୁର ଜିଲ୍ଲା ଲପଙ୍ଗାଠାରେ ଥିବା ଆଦିତ୍ୟ ଆଲୁମିନିୟମ୍ ସ୍ମେଲ୍ଟର ପ୍ଲାଣ୍ଟର ସମ୍ପ୍ରସାରଣ ଲାଗି 70 କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏଟା ହେବାରୁ ସମ୍ବଲପୁର ଇଲାକାର ଅର୍ଥନୀତି ସୁଦୃଢ଼ ହେବାର ସହିତେ ନୂଆ ପ୍ରକଳ୍ପ ଲାଗି ବହୁତଟି ନିଯୁକ୍ତି ସୃଷ୍ଟି ହେବା ବୋଲିକରି ହିଣ୍ଡାଲକୋର ଓଡ଼ିଶା ସଭାପତି ଶ୍ରୀ ମହାପାତ୍ର କହିଛନ୍ତି। ଆଇବା ଅଗଷ୍ଟ 9 ଦିନ ହେବାରକେ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2024 ଅଗଷ୍ଟ 17 ଘୁଞ୍ଚାଇ ଦିଆଯାଇଛି। ଏ ବାବଦେ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫ ବିଜ୍ଞପ୍ତି ବାହାରିଛି। ପରୀକ୍ଷା ତାରିଖ ଘୁଞ୍ଚାଇ ଦିଆଯାଇଥିଲେ ଭିଲ୍ ସମୟ ନାଇଁ ବଦଲାଯାଏ। ଓଟିଇଟି ପେପର 1 ପରୀକ୍ଷା ସକାଳର 9 ମୂଲ ହୋଇକରି 11:30 ତକ ଚାଲବା। ସେନ୍ତା 2 ଖେପର ପରୀକ୍ଷା ଦ୍ୱିପହରର 2 ମୂଲ ହୋଇକରି ଉପରବେଳା 4:30 ତକ ଚାଲବା। ଏଣୁ ଜଣାଇ ଦିଆଯାଇପାରେ ଯେ ଓଟିଇଟି 2023 ଲାଗି ରାଜ୍ୟର ମୋଟ 1,25,000 ଅଧିକା ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। ପରୀକ୍ଷା ଲାଗି 420 ସେଣ୍ଟର କରାଯାଇଛି। ବାଲେଶ୍ୱରର ଚାନ୍ଦିପୁର ଆଇଟିଆର୍ଠାରେ ଫେଜ୍ 2 ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ ସିଷ୍ଟମ୍ କ୍ଷେପଣାସ୍ତ୍ରର ପରୀକ୍ଷାମୂଳକ ପରୀକ୍ଷଣ ସଫଳତାର ସହିତ ଗଲାକାଲି ଶେଷ ହୋଇଛି। ଚାନ୍ଦିପୁର ଆଇଟିଆର୍ଠାରେ ଭୂଇଁରୁ ଆକାଶକେ ଛଡ଼ାଯାଇଥିବା ଏହି କ୍ଷେପଣାସ୍ତ୍ର ଭଦ୍ରକ ଜିଲ୍ଲା ଧାମରାର ଅବଦୁଲ କଲାମ ଦ୍ୱୀପନୁ ଉତ୍କ୍ଷେପଣ ହୋଇଥିବାର ଇଣ୍ଟରସେପ୍ଟର ମିସାଇଲ୍କେ ସଫଳତାର ସହିତ ଲକ୍ଷ୍ୟଭେଦ କରିଥିଲା। ଚାନ୍ଦିପୁର ଡିଆର୍ଡିଓନୁ ମିଳିଥିବା ସୂଚନା ଅନୁସାରେ ଏହି କମ୍ ଉଚ୍ଚାର ସୁପରସୋନିକ ଇଣ୍ଟରସେପ୍ଟର ମିସାଇଲ୍କେ ଚାନ୍ଦିପୁର ଆଇଟିଆର୍ 3 ଲଞ୍ଚ ପ୍ୟାଡ୍ନୁ ଉତ୍କ୍ଷେପଣ କରାଯାଇଥିଲା। ଅବଦୁଲ କଲାମ ଦ୍ୱୀପନୁ 4:20 ମିସାଇଲ୍ ଉତ୍କ୍ଷେପଣ କରାଯାଇଥିବାର ବେଳେ ଚାନ୍ଦିପୁରନୁ ଛଡ଼ାଯାଇଥିବା କ୍ଷେପଣାସ୍ତ୍ର ତାକେ 4:24 ଲକ୍ଷ୍ୟଭେଦ କରିଥିଲା। ଫେଜ୍ 2 ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ ସିଷ୍ଟମ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ତରଫ ସ୍ୱଦେଶୀ ଜ୍ଞାନକୌଶଳଟି ବିକଶିତ କରାଯାଇଛି। ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଏନ୍ସିଏପିଥି ଦେଶର 131 ସହର ଭିତରେ ଓଡ଼ିଶାର 7 ସହର ରାଉରକେଲା, ତାଲଚେର, ଅନୁଗୁଳ, ବାଲେଶ୍ୱର, କଳିଙ୍ଗନଗର, କଟକ ଆର୍ ଭୁବନେଶ୍ୱର ଠାନ୍ ପାଇଛି। ଭୁବନେଶ୍ୱରନୁ ଗଲାକାଲି ହୋଇଥିବା ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଆର୍ ବାୟୁ ଗୁଣବତ୍ତା ସ୍ଥିତି ଉପରେ 5 ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକନୁ ଏ ବାବଦେ ସୂଚନା ମିଳିଛି। ଏଣୁ ଜଣାଇ ଦିଆଯାଇପାରେ ଯେ 2019 ଦେଶେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ମୂଲ ହୋଇଥିଲା। ଦେଶର ଭିନ୍ ଭିନ୍ ସହରନୁ ବାୟୁର ଗୁଣାତ୍ମକ ମାନ ବଢ଼ାବାରଟା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଆୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବା 28 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 112 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ଠି ପ୍ରଧାନମନ୍ତ୍ରୀ ଲୋକଠାରୁ ଏବା 26 ତକ ମତାମତ ଆହ୍ୱାନ କରିଛନ୍ତି। ଏତାଛଡ଼ା ମାହାଲିଆ ଫୋନ୍ ନମ୍ଘର 1800-1178-00 ଡାଏଲ୍ କରିକି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀ ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଆ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବ ଏଟା ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ତାର ପ୍ରସାରଣ କରାଯିବା। ରାଜ୍ୟ ମୌସୁମୀ ସକ୍ରିୟ ରହିଥିବାରୁ ବର୍ଷା ଜାରି ରହିଛି। କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ସହିତ ରାଜ୍ୟର 13 ଜିଲ୍ଲାନୁ ଆଜି ଜବର ବର୍ଷା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ତରଫ ସୂଚନା ମିଳିଛି। ଏଜନିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।